ଭାଇ ବନ୍ଧୁମାନ ଆମେ ହବ କରିଥିଲୁ ବୋଲି ସବୁକେ ଜାନା, ଏମିତି କାହିଁକି ରହିଥିଲୁ? ଆମେ ପାପ କରବାକେ କେବେ ଇଚ୍ଛା କରବାର ନାହିଁ, ଭଲ କରୁ ବୋଲି ଅଧିକ ସେ ପାପ କରିଥିଲୁ, ଆମେ କେବେ ମିଶ ପାଲଟୁ ନାହିଁ। ଖାଇକି ବୋଲେ ଆମର ହୃଦୟ ସବୁ ପାପଟା ତୋର ହାତ ସଙ୍ଗେ ତୁ ଚରାଇ ପାରୁସ, ତେବେ ତୋର ହାତ କାଟିଦେଲେ ମିଶା କିଛି ଲାଭ ନାହିଁ। ତା ଅଲେ ମିଶା ଖାଲି କିଆର ଚୋରୁ କରୁଛୁ? ତା ଚୋରି କରବାଟା ସବୁ ଆମର ହୃଦୟ ଲଗେ ସେ ଅଛି, ସତରେ ସେଟା ଆମର ହୃଦୟ ଭିତରେ ଅନିଆଇବାଟା ମିଶା ଉପରେ ଅନିଆଇବାଟା ନୁହେଁ। ଇଏ ପାପ ସବୁ ସେମିତି ଆକା ହୋଇଥିଲା, ତୋର ହାତ ମୋର ମୁର୍କି ହେଲେ ଫାନି ସଙ୍ଗେ ଦୋଇ କରି ନିର୍ମଳ କରୁଛୁ, ସେମିତିଟା ତୋର ହୃଦୟ ଭିତରେ ପାପକେ ଧୋଇ ପକାଇ କରି ତୋର ମନ ନିର୍ମଳ କରୁଛୁ କି? ତୁ କେତେ ତୋର ପାନି ଗାଧେଲି ମିଶା ପାପ ସେ କରିଥିଲୁ, ହେଟା ବାଘର ଦେହର ଚିହ୍ନା ମନ ଧୋଇ କରି ନିର୍ମଳ କରିପାରୁଛ କି? ନା ପାରୁଛ, ନା ପାରୁଛ, କାହିଁ ବୋଲି ସେଟା ଭିତରେ ଅନିଆଇଲା ଅଛି। ସେମିତି ଆମର ପାପ ଯାକ ସବୁ ସେ ହୃଦୟ ଭିତରେ ଅନିଆସି ଅଛି, ଆମର ଗୌରବ ଭିତରଟା ଆମେ କେମିତି ପାଲଟାଇ ପାରୁ? ପାପ କରା ନାହିଁ ବୋଲି ସମସ୍ତ ଲୋକ କହିବା, ସେମିତି କହିବା ମିଶା ପାପ ନ କରବାକେ ଆମେ ଶକ୍ତି ଦେଇ ନା ପାର। ହେଟା ବାଘ ଛେଲିକେ ଦେଖିଲେ ନ କାଇତେ ରହିପାରେ କି? ଘାସ ସେ ଖାଇବି ବୋଲି କହିପାରେ କି? ନା ପାରେ। ସେମିତି ଆମେ ମିଶା ଭୁଲ କରୁ ବୋଲି ବୋଲି ଅଧିକ ସେ ପାପ କଲୁନି, ଈଶ୍ୱର ମାତ୍ର ଆମର ପାପର ହୃଦୟ ପାଲଟାଇ କରି ଭୁଲ କରିପାରେ। ଚୋର କଲା ଚୋରି ଲୋକ ଶିକ୍ଷା ପାଇବାକେ ବିଧି ସେ, ତା ଚୋରି କରବାକେ ମନ ରହିଲେ ତାକେ କିଏ ଫିଟାଇ ନା ପାର। ଭାଇମାନେ ତମକୁ ମୁଇଁ ଆଉ ଗୋଟେ ଭଲ ଖବର କହିବି, ଆମର ହୃଦୟର ପାପ ସବୁ ଦହନ କରବା ଲୋକ ଗୋଟେ ଲୋକ ସେ ଅଛେ, ସେ ଆକା ପ୍ରଭୁ ଯୀଶୁ ଖ୍ରୀଷ୍ଟ। ଆମର ସବୁ ଲୋକକେ ନୂଆ ଜୀବନ ଦେବାକେ ଶକ୍ତି ରହିଲା ଲୋକ, ସେଡ଼କି ବେଲେ ଆମେ ଭଲ କରିପାରୁ। ତମର ହୃଦୟ ପାଲଟାଇବାକେ ଯୀଶୁ ଖ୍ରୀଷ୍ଟ ଇଚ୍ଛା କରିଲା, ତୁଇ କାଇ କରବାର ବିଧିକି ମୁଇଁ କହିବି ଶୁନ। ୟେସ୍ ପ୍ରଭୁ ପାଖେ ତୁଇ କଲା ପାପ ସବୁ କହି କରି ସେ ଅନି ତୁଇ ଭୁଲ, ମୋର ପାପ ହୃଦୟ ନେଇ କରି ଭଲ ଜ୍ଞାନ ଦେ ବୋଲି କରି ମାଗ, ତାର ଆତ୍ମା ଭିତରେ ମୋକେ ରଖ ବୋଲି ମାଗ। ଇଏ ପାପ ମନ ସବୁ ଛାଡ଼ି ଦେଇ କରି ତାକେ ତୁଇ ବିଶ୍ୱାସ କଲା ପାରା ହେଲେ ତୋର ଇଚ୍ଛା ପ୍ରକାରେ ସେ କରସି। ଦିନେ କାଲେ ଯୀଶୁ ପ୍ରଭୁ ମଞ୍ଚ ପୁରୀ ଉତରି ଆଇବାକେ ଦେଖିଲା, ତାର ସଙ୍ଗେ ରହିବାଟା କେତେ ଭଲ ଭାଗ୍ୟ। ମୁଇଁ ମିଶା ଗୋଟେ ଦିନ କି ହେଲେ ପାପି ଆକା, ମୋର ପାପ ଲଗିବନି ମୁଇଁ ଭଲ ହେବାକେ କେବେ ନା ପାରିଲି। ଯୀଶୁ ପ୍ରଭୁ ପାଖେ ଯାଇକରି ମୁଇଁ କଲା ପାପ ସବୁ କହିକରି ମୋକେ କ୍ଷମା ଦେ ବୋଲି ଇଚ୍ଛା କଲି, ମୋକେ ଗୋଟେ ନୂଆଟା ହୃଦୟ ଦେ ବୋଲି ଇଚ୍ଛା କଲି। ଏବେ ମୋକେ ସେ ନୂଆଟା ହୃଦୟ ଦେଲା, ମୋର ଜୀବନ ସବୁ ପାଲଟାଇ ଦେଲା, ଏବେ ମୁଇଁ ଯୀଶୁ ଖ୍ରୀଷ୍ଟର ପିଲା। ଭାଇମନ ତମେ ମିଶା ସବୁ ପ୍ରଭୁର ପିଲା ହୁଆ, ତମେ ଏମିତି ଆକା ପ୍ରାର୍ଥନା କରା, ଯୀଶୁ ପ୍ରଭୁ ମୋର ପାପ ହୃଦୟ ତୁମର ରକ୍ତରେ ଦହି ମୋତେ ପବିତ୍ର କର, ତୋର ପିଲା ପରା ମୋତେ ଡାକିନେ। ବାପା ଯୀଶୁ ଖ୍ରୀଷ୍ଟର ନାମ ମୁଇଁ ଗାଇଟିଲି ଅଛେ।